ହାଇସ୍କୁଲ ପାସ୍ କରିବାର 15 ବର୍ଷ ପରେ ଆମ ସାଙ୍ଗମାନଙ୍କର ଏଇଟା ପ୍ରଥମ ଗେଟ୍ ଟୁଗେଦର। ଖୁବ୍ ବଢ଼ିଆ ଭୋଜି। ଏ ଭୋଜିରେ ମୁଁ ତ ଲିପ୍ସା ମିଶ୍ରକୁ ଖୋଜିବା ସ୍ୱାଭାବିକ କଥା। କାହିଁକି ଖୋଜିବି କହିଲେ, କାରଣ ମୁଁ ଅଷ୍ଟମ ଶ୍ରେଣୀରେ ପଢ଼ିଲା ବେଳଠୁ ଆମ ସ୍କୁଲରେ ଏମିତି କୌଣସି ପାଚେରି ନାହିଁ ଯେଉଁଠି ଲେଖା ହେଇନି ଲିପ୍ସା ପ୍ଲସ୍ ମଣ୍ଟୁ। ଆଉ ସବୁଠୁ ମଜାଦାର କଥା ଥିଲା, ଯେତେବେଳେ ଆମେ ମେଟ୍ରିକ୍ ପରୀକ୍ଷା ଦେବାକୁ ଆମ ଗାଁଠୁ 15 କିଲୋମିଟର ଦୂର ଆଉ ଗୋଟିଏ ଗାଁ ହାଇସ୍କୁଲରେ ରହିଲୁ। ସେତେବେଳେ ପରୀକ୍ଷା ସମୟରେ ଲିପ୍ସା ମିଶ୍ରକୁ 5 ଦିନ ଜ୍ୱର ହେଲା। 5 ଦିନ ପୁଣି ଲଗାତାର ନୁହଁ, ଗୋଟିଏ ଦିନ ଜ୍ୱର ହେଲା ଛାଡ଼ିଲା, ପୁଣି ତା ପରଦିନ ଜ୍ୱର ହେଲା ଛାଡ଼ିଲା। ଏ ଜ୍ୱର ହେବା ପାଇଁ ଲିପ୍ସାକୁ ବହୁତ ତାଗିଦ କଲେ ଆମ ହେଡ଼ମାଷ୍ଟର। ଯେତେ ପଚାରିଲେ ବେଶୀ ଗାଧୋଇଛୁ କି, ଲିପ୍ସା ମୁଣ୍ଡ ଟୁଙ୍ଗାରି ନାଇଁ କହିଲା। ଆଗରୁ ମେଲେରିଆ ଥିଲା କି, ଲିପ୍ସା ମୁଣ୍ଡ ଟୁଙ୍ଗାରି ନା କହିଲା। ଲିପ୍ସାକୁ କାହିଁକି ଜ୍ୱର ହେଲା କେହି ତା କାରଣ ଜାଣିନଥିଲେ। ପରୀକ୍ଷା ଶେଷ ଦିନ ଲିପ୍ସା ମୋତେ କାରଣ କହିଲା, ଏଠି 13 ଦିନ ରହଣି ଭିତରେ ମୋତେ ନିରୋଳାରେ ତମେ 5 ଥର ଚୁମା ଦେଇଛ ନା, ତମର 5 ଥର ଚୁମା ଆଉ ମୋତେ 5 ଦିନ ଜ୍ୱର। ତମ ଚୁମାରେ ଏମିତି କ'ଣ ଅଛି କି ଜାଣି, ମୋତେ ଜ୍ୱର ହେଇଯାଏ। ତାପରେ ଲିପ୍ସା ତା ବାଟରେ ଆଉ ମୁଁ ମୋ ବାଟରେ। ଆଜିର ଗେଟ୍ ଟୁଗେଦରରେ ଚାରିଆଡ଼କୁ ପୁଣି ଆଖି ବୁଲେଇଲି। ଲିପ୍ସା ମିଶ୍ର ଆସିନି ଯେ, ଗୋଟେ ସାଙ୍ଗ କହିଲା, ଆଉ ସେ ଆସିବନି ବୋଲି। ମୁଁ କହିଲି କାହିଁକି, ନା ଜାଣିନୁ, ବ୍ରେନ୍ ଫିଭରରେ ମରିଗଲା ପରା। ମସ୍ତିଷ୍କ ଜ୍ୱରରେ ଲିପ୍ସା ମିଶ୍ର ମଲା। ମୁଁ ଗୋଟେ ଚୁମା ଦେଲେ ତାକୁ ଥରେ ଜ୍ୱର ହୁଏ। ଆଚ୍ଛା, ଲିପ୍ସା ମିଶ୍ରର ସ୍ୱାମୀ ତାକୁ କେଇଟା ଚୁମା ଦେଲା କିରେ, ତା ଫିଭର ଏକାଥରେ ବ୍ରେନ୍ ଫିଭର ହେଇଗଲା ଆଉ ସିଏ ମରିଗଲା। ମୋ ସାଙ୍ଗ କହିଲା, ନାଇଁ ରେ, ଲିପ୍ସା ମିଶ୍ରକୁ ବ୍ରେନ୍ ଫିଭର ହେଇଗଲା। ଏତେ ଦିନ ଜ୍ୱର ରହିଲା ଯେ ଯେତେ ଔଷଧ ଖାଇଲେ ଲିପ୍ସା ମିଶ୍ର ଭଲ ହେଲାନି। ବିଚରା ପ୍ରାଇଭେଟ୍ କମ୍ପାନୀରେ ମାସକୁ 6,000 ଟଙ୍କାରେ ଚାକିରି କରୁଥିଲା ତା ସ୍ୱାମୀ, କେତେ ବା ପଇସା ଯୋଗେଇଥାନ୍ତା। ଦିନେ ରାତିରେ ମଦ ପିଇ ଲିପ୍ସାକୁ କହିଲା, ତୁ ତୋ ବାପ ଘରକୁ ପଳା, ସାଙ୍ଗରେ 2ଟା ପିଲାଙ୍କୁ ବି ନେଇଯା। ଲିପ୍ସା ରାଜି ହେଲାନି। ତମେ ରୋଜଗାରିଆ ହେଇ ମୁଁ ତମ ସ୍ତ୍ରୀ, ମୋତେ ଚିକିତ୍ସା ଦେଇପାରୁନ। ବ୍ରାହ୍ମଣ ଘରର ବୁଢ଼ା ବାପାଟା ମୋ ଚିକିତ୍ସା କରିବ କେମିତି। ଆରି ଭିତରେ କଥା ବଢ଼ିଲା ଆଉ ଶେଷରେ ସ୍ୱାମୀ କାଠ ଫାଳିଆରେ ଲିପ୍ସା ମିଶ୍ରର କାନମୁଣ୍ଡାରେ ପାହାରଟେ ଦେଲା। ଲିପ୍ସା ମିଶ୍ର ସେଇଠି ଟଳି ପଡ଼ିଲା। ଲିପ୍ସା ମିଶ୍ର ଟଳି ପଡ଼ିବା କଥା ଶୁଣି ମୋତେ ଲାଗୁଥିଲା ମୁଁ ବୋଧେ ଏଇଠି ଟଳି ପଡ଼ିବି। ଗୋଟିଏ ଚୁମାକୁ ଯଦି ଦିନେ ଜ୍ୱର, ଅବିବେକୀ ସ୍ୱାମୀ କ'ଣ ଏତେ ଘୃଣାର ଚୁମା ଦେଲା ଯେ ତମକୁ ବ୍ରେନ୍ ଫିଭର ହେଇଗଲା। ଲିପ୍ସା, ଭଲ ହେଇଥାନ୍ତା, ତମେ ମୋତେ ବାହା ହେଇଥାନ୍ତ। ମୁଁ ମାନୁଛି ମୁଁ ନଷ୍ଟ ଚରିତ୍ର, ମୁଁ ମଦ୍ୟପ, କିନ୍ତୁ ପ୍ରେମିକ ମୁଁ। ସେଦିନ ମୁଁ ବେକାର ବୋଲି ତମେ ଯେ ହାତ ଧରିଲ, ଆଜି ତା ପରିଣାମ ବୁଝିଲ ତ। ଲିପ୍ସା, ତମ ପାଇଁ ଆଜି ବି ଢେର ସାରା ଭଲ ପାଇବା ଅଛି, ଆର ଜନ୍ମକୁ ତମେ ପୁଣି ଆସିବ। ମୁଁ ଆଉ ତମକୁ 5 ଥର ଚୁମା ଦେବିନି, ବର୍ଷକରେ 1 ଚୁମା ଦେବି। ତମକୁ ଥରେ ଜ୍ୱର ହେବ, ଡାକ୍ତର କହେ ବର୍ଷକୁ ଥରେ ଜ୍ୱର ହେବା କାଳେ ଭଲ କଥା। ଲିପ୍ସା, ତମେ ଆଉ ତମ ଚୁମା ମାର୍କା ଜ୍ୱର ସାରା ଜୀବନ ମୋ ବଞ୍ଚିବାର ପ୍ରେରଣା। ପୁଣି ଆର ଜନ୍ମକୁ ତମେ ଆସ ଲିପ୍ସା, ପୁଣି ଆସ, ପୁଣି ଆସ, ପୁଣି ଆସ।